ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦେଶର ସାମଗ୍ରିକ ବିକାଶ ପାଇଁ ଯୁବପିଢ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, କହିଲେ ରାଷ୍ଟ୍ରପତି। ସଂସଦର ବଜେଟ୍ ଅଧିବେଶନର ଆଜି ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ଉଭୟ ଗୃହରେ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ। ଆସନ୍ତାକାଲିଠାରୁ ଦୁଇଦିନିଆ ମରିସସ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ମହିଳା ସ୍ଥିତି ଆୟୋଗର 69ତମ ଅଧିବେଶନରେ ଯୋଗଦେବେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ଏବଂ ବ୍ରସେଲ୍ସଠାରେ ଆଜିଠାରୁ ଆରମ୍ଭ ହେବ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଦଶମ ପର୍ଯ୍ୟାୟ ଆଲୋଚନା। ଦେଶର ସାମଗ୍ରିକ ବିକାଶ ପାଇଁ ଯୁବପିଢ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସାଧାରଣ ଲୋକଙ୍କ ପାଖରେ ଯେଭଳି ପ୍ରଯୁକ୍ତି ବିଦ୍ୟାର ସୁଫଳ ମିଳିପାରିବ ସେ କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି। ଆଜି ହିସାରସ୍ଥିତ ଗୁରୁ ଜାମ୍ବେଶ୍ୱର ବିଜ୍ଞାନ ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଏହା କହିଛନ୍ତି।
ବଦଲତି ଗ୍ଲୋବାଲ ଡିମାଣ୍ଡ କେ ଅନୁସାର ଯୁବା ପିଢ଼ିକ ତିଆର କରନା ଉଚ୍ଚ ଶିକ୍ଷଣ ସଂସ୍ଥାନ କେ ସମକ୍ଷ ଚୁନୌତି ଦେଶ କେ ସନ୍ତୁଳିତ ଓ ସତତ ବିକାଶ କେ ଲିଏ ୟେ ଭି ଆବଶ୍ୟକ ହେ କି ଏଜୁକେସନ ଓ ଟେକ୍ନୋଲୋଜି କା ଲାଭ ଗାଁ ଗାଁ ତକ ପହଞ୍ଚେ। ଇସ୍ ସନ୍ଦର୍ଭେ ଗୁରୁ ଜମ୍ବେଶ୍ୱର ବିଶ୍ୱବିଦ୍ୟାଳୟ ଜେସେ ଉଚ୍ଚ ଶିକ୍ଷା ସଂସ୍ଥାନ କି ବହୁତ ହି ମହତ୍ୱପୂର୍ଣ୍ଣ ଭୂମିକା ହେ ଶିକ୍ଷା ପ୍ରଣାଳୀ ମେ ସମୟ କି ମାଙ୍ଗ କେ ଅନୁସାର ମହତ୍ୱପୂର୍ଣ୍ଣ ବଦଲାଅ ଲାନେ କେ ଲିଏ ରାଷ୍ଟ୍ରୀୟ ଶିକ୍ଷା ନୀତି 2020 ଲାଗୁ କି ଗଈ ହେ।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜିଠାରୁ ତିନିଦିନିଆ ହରିୟାଣା, ଚଣ୍ଡିଗଡ଼ ଓ ପଞ୍ଜାବ ଗସ୍ତରେ ଯାଇଛନ୍ତି। ସେ ବ୍ରହ୍ମକୁମାରୀ ସଂସ୍ଥାର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଆଜି ସାମଗ୍ରିକ କଲ୍ୟାଣ ପାଇଁ ଆଧ୍ୟାତ୍ମିକ ଶିକ୍ଷାର ଶୁଭାରମ୍ଭ କରିବେ। ରାଷ୍ଟ୍ରପତି ଆସନ୍ତାକାଲି ପଞ୍ଜାବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଭଟିଣ୍ଡାସ୍ଥିତ ଏମ୍ସର ସମାବର୍ତ୍ତନ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସନ୍ଧ୍ୟାରେ ସେ ମୋହାଲିଠାରେ ପଞ୍ଜାବ ସରକାରଙ୍କ ଦ୍ୱାରା ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେବେ। ଆସନ୍ତା ବୁଧବାର ଦିନ ରାଷ୍ଟ୍ରପତି ଚଣ୍ଡିଗଡ଼ସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେବେ। ସଂସଦର ବଜେଟ୍ ଅଧିବେଶନର ଆଜି ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ରାଜ୍ୟସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସାଂସଦମାନେ ସୀମା ନିର୍ଦ୍ଧାରଣ ପ୍ରସଙ୍ଗ ଓ ନୂତନ ଶିକ୍ଷାନୀତିକୁ ବିରୋଧ କରି କକ୍ଷତ୍ୟାଗ କରିଥିଲେ। ତାମିଲନାଡ଼ୁରେ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ କରିବା ନେଇ ଡିଏମ୍କେ ସାଂସଦମାନେ ହଟ୍ଟଗୋଳ କରିଥିଲେ। ଲୋକସଭାରେ ମଧ୍ୟ ବିରୋଧୀ ଦଳ ସାଂସଦମାନେ ଗୃହ ମଧ୍ୟଭାଗକୁ ଯାଇ ପ୍ରତିବାଦ କରିଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାରେ ଡିଏମ୍କେକୁ ତାମିଲନାଡ଼ୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ରାଜନୀତି କରୁଥିବା କହିଛନ୍ତି। ରାଜ୍ୟସଭାରେ ତାମିଲନାଡ଼ୁ ପାଇଁ ନିରପେକ୍ଷ ସୀମା ନିର୍ଦ୍ଧାରଣ ଉପରେ ଆଲୋଚନା କରିବାକୁ ଉପାଧ୍ୟକ୍ଷ ଅନୁମତି ନ ଦେବାରୁ ଡିଏମ୍କେ ସଦସ୍ୟମାନେ କକ୍ଷତ୍ୟାଗ କରିଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡିଏମ୍କେ ସାଂସଦ ପି ୱିଲସନ୍ କହିଛନ୍ତି, ତାମିଲନାଡ଼ୁ ପାଇଁ ନିରପେକ୍ଷ ସୀମା ନିର୍ଦ୍ଧାରଣ ବିଷୟରେ ଆଲୋଚନା କରିବା ଜରୁରୀ, କାରଣ ପରିବାର ନିୟୋଜନ ନୀତି ଯୋଗୁଁ ରାଜ୍ୟରେ ଜନସଂଖ୍ୟା ହ୍ରାସ ପାଉଛି। 2026ରେ ଲାଗୁ ହେବାକୁ ଥିବା ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ତାମିଲନାଡ଼ୁ ପାଇଁ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ବିରୋଧୀ ସାଂସଦମାନଙ୍କ କକ୍ଷତ୍ୟାଗ କରିବା ନେଇ ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିରୋଧୀ ସଦସ୍ୟମାନେ ଏଭଳି ପ୍ରସଙ୍ଗ ଉତ୍ଥାପନ କରି ସରକାର ଆଲୋଚନା ପାଇଁ ପ୍ରସ୍ତୁତ ନଥିବା ଜଣାଇବାକୁ ଚାହୁଁଛନ୍ତି। ବିରୋଧୀ ସଦସ୍ୟଙ୍କ ଦ୍ୱାରା ଦିଆଯାଇଥିବା ମୁଲତବୀ ପ୍ରସ୍ତାବକୁ ନେଇ ଶ୍ରୀ ନଡ୍ଡା କହିଛନ୍ତି, ମୁଲତବୀ ନୋଟିସ୍ ଦେବା ପୂର୍ବରୁ ସଦସ୍ୟମାନେ ସେ ସମ୍ପର୍କିତ ନିୟମାବଳୀ ଭଲଭାବେ ପଢ଼ିବା ଉଚିତ। ପ୍ରତ୍ୟେକ ଦିନ ମୁଲତବୀ ନୋଟିସ୍ ଆଗତ କରାଯିବା ଫଳରେ ସଂସଦର ଗାରିମା କ୍ଷୁଣ୍ଣ ହେଉଥିବା ଶ୍ରୀ ନଡ୍ଡା କହିଛନ୍ତି। ଅନ୍ୟପକ୍ଷରେ ଡିଏମ୍କେ ସାଂସଦ ତିରୁଚି ଶିବା କହିଛନ୍ତି, ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହାକୁ ବିରୋଧ କରି ରାଜ୍ୟସଭା ସାଂସଦ ରେଖା ଶର୍ମା କହିଛନ୍ତି, ବିରୋଧୀମାନେ ଗୃହ କାର୍ଯ୍ୟ ନ ଚଳାଇ ଦେବା ପାଇଁ ଏଭଳି କରୁଛନ୍ତି, ଫଳରେ ଗୃହରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ସମ୍ଭବ ହେଉନାହିଁ। ବିଜେପି ସାଂସଦ ଦିନେଶ ଶର୍ମା ବିରୋଧୀଙ୍କ ମନୋଭାବକୁ ବିରୋଧ କରି କହିଛନ୍ତି, ଗୃହରେ ହଟ୍ଟଗୋଳ ସୃଷ୍ଟି କରିବା ପାଇଁ ବିରୋଧୀ ସଦସ୍ୟମାନେ ପ୍ରସ୍ତୁତ ରହିଛନ୍ତି। ଆଜି ଉଭୟ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ମଣିପୁର ଏବଂ ଜାମ୍ମୁରେ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା, ତାମିଲନାଡ଼ୁରେ ରେଳ ପ୍ରକଳ୍ପ ପାଇଁ ଅନୁଦାନ, ସୀମା ନିର୍ଦ୍ଧାରଣ ଏବଂ ଷ୍ଟକ୍ ମାର୍କେଟ୍ କ୍ଷତି ସମ୍ପର୍କିତ ପ୍ରସଙ୍ଗ ଉପରେ ଆଲୋଚନା ଦାବି କରି ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଏହି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆସନ୍ତା ମାସ 4 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ 20ଟି ବୈଠକ ବସିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଣିପୁର ପାଇଁ ଆଜି ବଜେଟ୍ ଉପସ୍ଥାପନ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଦୁଇଦିନିଆ ମରିସସ୍ ଗସ୍ତରେ ଯିବେ। ସେଠାରେ ମରିସସ୍ ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ମଧ୍ୟ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମରିସସ୍ର ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। 2015 ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଏହା ହେଉଛି ପ୍ରଥମ ମରିସସ୍ ଗସ୍ତ। ମହିଳା ସ୍ଥିତି ଆୟୋଗ CSW ଅଣସ୍ତରୀତମ ଅଧିବେଶନ ଆଜି ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଆରମ୍ଭ ହେଉଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧିମଣ୍ଡଳୀ ଏଥିରେ ଅଂଶଗ୍ରହଣ କରିବେ। ଏହି ଅଧିବେଶନରେ ମନ୍ତ୍ରୀ ତାଙ୍କର ଭାଷଣ ପ୍ରଦାନ କରିବା ସହ ମନ୍ତ୍ରୀସ୍ତରୀୟ ଆଲୋଚନା ବୈଠକରେ ଯୋଗଦେବେ। ମହିଳାଙ୍କ ସାମଗ୍ରିକ ବିକାଶ ଏବଂ ସଶକ୍ତିକରଣ ଦିଗରେ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ତଥ୍ୟ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମହିଳା ଏବଂ ବାଳିକା ସଶକ୍ତିକରଣ ଉପରେ ପର୍ଯ୍ୟବେସିତ ବିଭିନ୍ନ ପ୍ରସଙ୍ଗ ଆଧାରିତ ଆଲୋଚନା ବୈଠକରେ ମନ୍ତ୍ରୀ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ଚୁକ୍ତି ଲକ୍ଷ୍ୟ ନେଇ ଭାରତ ଏବଂ 27 ରାଷ୍ଟ୍ର ବିଶିଷ୍ଟ ୟୁରୋପୀୟ ସଂଘ ମଧ୍ୟରେ 10ମ ପର୍ଯ୍ୟାୟ ଆଲୋଚନା ଆଜିଠାରୁ ବ୍ରସେଲ୍ସଠାରେ ଆରମ୍ଭ ହେବ। ଏ କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକର ସମାଧାନର ମାର୍ଗ ବାହାର କରିବା ଏହି ଆଲୋଚନା ବୈଠକର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଶେଷ ସୁଦ୍ଧା ମୁକ୍ତ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ନେଇ ଲକ୍ଷ୍ୟ ରଖାଯାଇଛି। ୟୁରୋପୀୟ ସଂଘର ବାଣିଜ୍ୟ ଓ ଅର୍ଥନୈତିକ ନିରାପତ୍ତା କମିଶନର ମାରୋସ୍ ସେପ୍କୋଭିକ୍ କହିଛନ୍ତି, ଉଭୟ ପକ୍ଷ ଏକ ସନ୍ତୁଳିତ ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଲାଭଦାୟକ ବାଣିଜ୍ୟ ଚୁକ୍ତି ପାଇଁ ପ୍ରୟାସ କରୁଛନ୍ତି। ସୂଚନାଯୋଗ୍ୟ, ଆମେରିକା ପ୍ରଶାସନର ନୂତନ ଶୁଳ୍କ ନୀତି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ୍ ଡେର୍ ଲେୟନ୍ ଗତ ମାସରେ ଭାରତ ଓ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ଚଳିତ ବର୍ଷ ଶେଷ ସୁଦ୍ଧା ଚୂଡ଼ାନ୍ତ କରିବା ଲାଗି ସହମତ ହୋଇଥିଲେ। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ସଡ଼କ ନେଟୱାର୍କରେ ଉନ୍ନତି ଆଣିବା ସହ ଦ୍ରବ୍ୟ ଉତ୍ପାଦନ ଖର୍ଚ୍ଚ ହ୍ରାସ କରାଯାଇପାରିବ, ଯାହାଫଳରେ ଉଭୟ ଶିଳ୍ପ ଓ ଉପଭୋକ୍ତା ଉପକୃତ ହୋଇପାରିବେ। ଆଜି ନୂଆଦିଲ୍ଲୀରେ ଆୟୋଜିତ ସାବୁନ୍, ଡିଟର୍ଜେଣ୍ଟ ଏବଂ ପ୍ରସାଧନ ସାମଗ୍ରୀ ସମ୍ପର୍କିତ 7ମ ଅନ୍ତର୍ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଗଡ଼କରୀ କହିଛନ୍ତି, ଅଣୁ, ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ଏହାଦ୍ୱାରା ଲାଭବାନ ହୋଇପାରିବେ। ଉତ୍ପାଦନ ଖର୍ଚ୍ଚ ହ୍ରାସ ଏବଂ ଗୁଣବତ୍ତା ବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ଶ୍ରୀ ଗଡ଼କରୀ ଶିଳ୍ପଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି ସ୍ୱଚ୍ଛତାର ଭବିଷ୍ୟତ। 3 ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ସରକାରଙ୍କ ପ୍ରତିନିଧି, ଶିଳ୍ପପତି, ସଦସ୍ୟ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ଚୀନ ଓ ଆମେରିକା ପରେ ଭାରତରେ ବିଶ୍ୱର ତୃତୀୟ ବୃହତ୍ତମ ମେଟ୍ରୋ ଚଳାଚଳ ବ୍ୟବସ୍ଥା ରହିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି। ଆଜି ରାଜ୍ୟସଭାରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି, ଏବେ ଦେଶର 23 ସହରରେ 1000 କିଲୋମିଟରରୁ ଅଧିକ ମେଟ୍ରୋ ରେଳ କାର୍ଯ୍ୟ କରୁଛି। ସେ କହିଛନ୍ତି, 979 କିଲୋମିଟର ମେଟ୍ରୋ ଲାଇନ୍ ନିର୍ମାଣାଧୀନ ଅଛି ଏବଂ ଏହା ସମ୍ପୂର୍ଣ୍ଣ ହେବା ପରେ ମେଟ୍ରୋ ନେଟୱାର୍କ ଦେଶର 29 ସହରକୁ ବିସ୍ତାରିତ ହେବ। ଇସ୍ରାଏଲ ଗାଜାକୁ ବିଦ୍ୟୁତ୍ ଯୋଗାଣ ବନ୍ଦ କରିଦେବା ଫଳରେ ସେଠାରେ ପାନୀୟ ଜଳ ପ୍ରକ୍ରିୟାକରଣ ପ୍ଲାଣ୍ଟ ପ୍ରଭାବିତ ହୋଇଛି। ଗତ ସପ୍ତାହରେ ଇସ୍ରାଏଲ 20 ଲକ୍ଷରୁ ଅଧିକ ପାଲେଷ୍ଟାଇନ୍ ଅଞ୍ଚଳକୁ ସାମଗ୍ରୀ ଯୋଗାଣ ବନ୍ଦ କରିଦେଇଥିଲା। ପ୍ରଥମ ପର୍ଯ୍ୟାୟ ଅସ୍ତ୍ରବିରତି ସମୟସୀମା ସମ୍ପ୍ରସାରଣକୁ ଗ୍ରହଣ କରିବା ଲାଗି ଇସ୍ରାଏଲ ପକ୍ଷରୁ ଆତଙ୍କବାଦୀ ସଂଗଠନ ହମାସ ଉପରେ ଚାପ ପ୍ରୟୋଗ କରାଯାଇଥିଲା। ଗତ ସପ୍ତାହରେ ସେହି ପର୍ଯ୍ୟାୟ ଶେଷ ହୋଇଛି। ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ଚଳିତ ବର୍ଷର ପ୍ରଥମ 2 ମାସରେ ଶ୍ରମିକମାନଙ୍କ ଦ୍ୱାରା ପଠାଯାଇଥିବା ଅର୍ଥରାଶିରେ ବୃଦ୍ଧି ଘଟିଥିବା ପ୍ରକାଶ କରିଛି। ଚଳିତ ବର୍ଷ ଏହି ଅର୍ଥରାଶି 16.3% ବୃଦ୍ଧି ପାଇ 1.12 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଛି। ମୁଖ୍ୟ ସମ୍ବାଦ ପୁଣିଥରେ, ଦେଶର ସାମଗ୍ରିକ ବିକାଶ ପାଇଁ ଯୁବପିଢ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି କହିଲେ ରାଷ୍ଟ୍ରପତି। ସଂସଦର ବଜେଟ୍ ଅଧିବେଶନର ଆଜି ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ଉଭୟ ଗୃହରେ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ। ଆସନ୍ତାକାଲିଠାରୁ 2 ଦିନିଆ ମରିସସ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ମହିଳା ସ୍ଥିତି ଆୟୋଗର 69ମ ଅଧିବେଶନରେ ଯୋଗଦେବେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ବ୍ରସେଲ୍ସଠାରେ ଆଜିଠାରୁ ଆରମ୍ଭ ହେବ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ 10ମ ପର୍ଯ୍ୟାୟ ଆଲୋଚନା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।